ସମସ୍ତେ ଜାଣିପାରିବେ ନାହିଁ, ବହୁତ ତତ୍ତ୍ୱ ବହୁତ ଗଭୀର ତତ୍ତ୍ୱ ରହିଛି। ମହାଜନ ଦିନ ଗତନ୍ତୁ ପନ୍ଥା, ମହାଜନ ମାନେ ଯେଉଁ ପନ୍ଥାକୁ ନିର୍ଣ୍ଣୟ କରିଯାଇଛନ୍ତି ସେଇଟା ହେଉଛି ପ୍ରକୃତ ଧର୍ମ, ଧର୍ମକୁ ସେମାନେ ଜାଣନ୍ତି। ଆମେ ଶୁଣୁଛୁ ସକାଳେ ବୈଷ୍ଣଦେବଙ୍କର କଥା, ଇଏ ହେଉଛି ଧର୍ମ କି ସିଏ ଜାଣନ୍ତି, ସିଏ ହେଉଛନ୍ତି ଜଣେ ମହାଜନ। ବାର ଜଣ ମହାଜନ ଅଛନ୍ତି, ଯମରାଜ ଚକ୍ରଟା କହିଥାନ୍ତି। ସେମାନେ କିଏ କିଏ ନା, ଶମ୍ଭୁ ନାରଦ ଶମ୍ଭୁ କୁମାର କପିଳ ମନୁ ପ୍ରହ୍ଲାଦ ଜନକ ଭୀଷ୍ମ ବଳି ପ୍ରୟାତି ଭୟମ। ଶମ୍ଭୁ ହେଉଛନ୍ତି ବ୍ରହ୍ମା, ପ୍ରଭୁ କହିଲେ ପଦ୍ମନାଭଙ୍କର ନାଭିକୁ ସେ ପ୍ରକଟ ହେଇଥିଲେ ବ୍ରହ୍ମା। ପ୍ରଥମ ଭୌତିକ ଜଗତର ପ୍ରଥମ ସୁସ୍ଥ ଜୀବ ହେଉଛନ୍ତି ସେ ବ୍ରହ୍ମା, ଏବଂ ତାଙ୍କୁ ସ୍ୱୟଂଭୁ ବୋଲି କହାଯାଏ କାରଣ ସେ କୌଣସି ମାତୃଗର୍ଭରୁ ଆସିନାହାନ୍ତି, ସ୍ୱୟଂ ପ୍ରକାଶ ହେଇଛନ୍ତି, ପ୍ରକୃତ ହେଇଛନ୍ତି, ତେଣୁ ତାଙ୍କୁ ସ୍ୱୟଂଭୁ ବୋଲି କହାଯାଏ। ଏବଂ ସେହିଭଳି ଭାବରେ ନାରଦ ବ୍ରହ୍ମାଙ୍କର ପୁତ୍ର, ଏବଂ ଶମ୍ଭୁ ଶମ୍ଭୁ ମଧ୍ୟ ବ୍ରହ୍ମାଙ୍କ ପୁତ୍ର ଶିବଜୀ, ଏବଂ କୁମାର ଚାରି କୁମାର ଏମାନେ ମଧ୍ୟ ସେ ବ୍ରହ୍ମାଙ୍କ ପୁତ୍ର। କପିଳ କପିଳ ହେଉଛନ୍ତି ବ୍ରହ୍ମାଙ୍କ ପୌତ୍ର ବା ତାଙ୍କର ପୁତ୍ର, ଯେଉଁ କର୍ଦ୍ଦମୁନିରେ ଅଛନ୍ତି, କର୍ଦ୍ଦମୁନିଙ୍କ ପୁତ୍ର ହେଉଛନ୍ତି ଭଗବାନ ଶ୍ରୀ ଜଣେ ଅବତାର କପିଳ ଦେବ ଭଗବାନଙ୍କର ଅବତାର। ଏବଂ ମନୁ ବ୍ରହ୍ମାଙ୍କର ସୂର୍ଯ୍ୟ କ'ଣ ବ୍ରହ୍ମାଙ୍କର ଗୋଟେ ଦିନରେ 14 ଜଣ ମନୁ ଆସନ୍ତି, ଏମାନେ ସବୁ ଜାଣନ୍ତି ମହାଜନ। ଏମାନେ ସବୁ କୁମାର କପିଳ ମନୁ ପ୍ରହ୍ଲାଦ, ପ୍ରହ୍ଲାଦ ହେଉଛନ୍ତି ହିରଣ୍ୟକଶିପୁର ପୁତ୍ର ଦୈତ୍ୟ, କିନ୍ତୁ ସେ ଜଣେ ମହାଜନ। ପ୍ରହ୍ଲାଦ ଜନକ ଭଗବାନ ରାମଚନ୍ଦ୍ରଙ୍କର ଶ୍ୱଶୁର, ସୀତାଜୀଙ୍କର ପିତା ଜନକ ମହାରାଜ, ସେ ମଧ୍ୟ ଜଣେ ମହାଜନ। ପ୍ରହ୍ଲାଦ ଜନକ ଭୀଷ୍ମ, ଏଇ ଭୀଷ୍ମଙ୍କ କଥା ଆସୁଛି, ସେ ଜଣେ ମହାଜନ। ଆମେ ମହାଜନ କଥା ଶୁଣୁଛେ, ଇଏ ଜଣେ ଭାଗବତ, ସେ ଜଣେ ଭାଗବତ ଉତ୍ତମ ଉନ୍ନତ ଭାଗବତ ସିଏ। ପ୍ରହ୍ଲାଦ ଜନକ ଭୀଷ୍ମ ବଳି ପ୍ରୟାସ କହିବ ବଳି ମହାରାଜ, ଯିଏକି ଏଇ ହିରଣ୍ୟ ପ୍ରହ୍ଲାଦଙ୍କର ପୌତ୍ର, ପ୍ରହ୍ଲାଦଙ୍କ ପୁତ୍ର ହେଉଛନ୍ତି ବିରୋଚନ, ତାଙ୍କ ପୁତ୍ର ହେଉଛନ୍ତି ବଳି, ସେ ଜଣେ ମହାଜନ। ଭୟା ଶିଖିଥିଲେ ସୁଖଦେବ ଗୋସ୍ୱାମୀ ଏବଂ ବୟନ ନିଜକୁ କହୁଛନ୍ତି, ଆମେ ମଧ୍ୟ ସେ ଜଣେ ମହାଜନ ଯମରାଜ ନିଜେ କହୁଛନ୍ତି। ଦ୍ୱାଦଶ ବିଜାମି ଏଇ 12 ଜଣ ହେଉଛନ୍ତି ମହାଜନ। ତେଣୁ ଏଇମାନଙ୍କ ପଥକୁ ଧର୍ମ ତତ୍ତ୍ୱକୁ ଜାଣିବାଟା ଏତେ ସହଜ ନୁହଁ। ତେଣୁ ଏ କଥା ଯେତେବେଳେ ଯୁଧିଷ୍ଠିର ମହାରାଜ ଧର୍ମରାଜ ପଚାରିଥିଲେ, ଧର୍ମ ବକର ଉପରେ ଆସିଥିଲେ ସିଏ, ଏଇ ଗୋଟେ ଜଳାଶୟରେ ଯେତେବେଳେ ଜଳ ଗ୍ରହଣ କରି ଆମେ ଯାଉଥିଲେ, ସେହି ସମୟରେ ଏ ଚାରି ଭାଇ ଯେଉଁ ରହିଛନ୍ତି ପାଣ୍ଡବମାନଙ୍କର, ପ୍ରଥମେ ସହଦେବ ଯାଇଥିଲେ, ତାପରେ ନକୁଳ ଯାଇଥିଲେ, ତାପରେ ଅର୍ଜୁନ ଯାଇଥିଲେ, ତାପରେ ଭୀମ ଯାଇଥିଲେ, ସେ ଧର୍ମ ବାପାଙ୍କର ପ୍ରଶ୍ନର ଉତ୍ତର ନଦେଇ ଯେତେବେଳେ ଜଳ ଗ୍ରହଣ କରିଦେଇଥିଲେ, ସେତେବେଳେ ସେ ମୃତ୍ୟୁବରଣ କରିଥିଲେ। କିନ୍ତୁ ତାପରେ ଯେତେବେଳେ ଯୁଧିଷ୍ଠିର ମହାରାଜ ଗଲେ, ସେତେବେଳେ ସେ ମଧ୍ୟ ବହୁତ ସୁଶାସ୍ତ ଥିଲେ, ତେଣୁ ସେ ଯେତେବେଳେ ଜଳ ପାଳନ କରିବା ପାଇଁ ବସିଥିଲେ, ସେହି ସମୟରେ ତାଙ୍କୁ ସେ ପ୍ରଶ୍ନ କରିଥିଲେ, ତମେ ଯଦି ମୋର ପ୍ରଶ୍ନର ଉତ୍ତର ନ ଦେଇକରି ଏ ଜଳ ପାଳନ କରିବ, ତାହେଲେ ତମକୁ ମଧ୍ୟ ସେଇ ଅବସ୍ଥା ପ୍ରାପ୍ତ ହେବ, ତୁମ ଭାଇମାନଙ୍କର ଅବସ୍ଥା। ତେଣୁ ସେ ବହୁତ ପ୍ରଶ୍ନ କରିଥାଏ। ମହାଭାରତରେ ଏଇ ଯେଉଁ ବନପର୍ବ ବର୍ଣ୍ଣନା କରାଯାଇଛି, ତାହାଦେହରେ ସବୁ ପ୍ରଶ୍ନ ଥିଲା, କିଂ କିଂ ପଥ, କିଂ ପଥ କୋ ପଥ, କହ ପନ୍ଥା, କହ ପନ୍ଥା, କହ ପନ୍ଥା, ପନ୍ଥାଟା କ'ଣ, ସେ ପ୍ରଶ୍ନର ଉତ୍ତରରେ ଯୁଧିଷ୍ଠିର ମହାରାଜ କହିଥିଲେ ସେଇଟା, ଯେ ତର୍କ ଅପ୍ରତିଷ୍ଠ, କେଉଁଟା ଠିକ୍ ପନ୍ଥା ବୁଝିବା ସହଜ ନୁହଁ, ପ୍ରତିଷ୍ଠା ତର୍କ ଦ୍ୱାରା ବା ଆମର ଯୁକ୍ତି ଦ୍ୱାରା, ବୈଜ୍ଞାନିକମାନେ ଯୁକ୍ତି ଦେଉଛନ୍ତି, ଏଇଟା ସେଇଟା ଏଇଟା ଠିକ୍ ସେଇଟା ଠିକ୍, ଏଇଭଳି ଭାବେ ବହୁତ ଯୁକ୍ତି ଆସୁଛି, ଏହାଦ୍ୱାରା ଆମେ ପ୍ରକୃତ ପନ୍ଥାକୁ ବା ତତ୍ତ୍ୱକୁ ଜାଣିପାରିବା ନାହିଁ। ତର୍କ ଅପ୍ରତିଷ୍ଠିତ ବିଭିନ୍ନ ଶାସ୍ତ୍ର ମଧ୍ୟ ବହୁତ ଜିନିଷ ରହିଛି, ଏବଂ ନାଶା ଋଷି ଯଶ ମତନ୍ନ ଭିନ୍ନ, ତାଙ୍କୁ ଋଷି କୁହାଯିବ ନାହିଁ ଯଦି ତାଙ୍କର ମତ ଅନ୍ୟ ଜଣେ ଋଷିଙ୍କ ଠାରୁ ଭିନ୍ନ ନ ହେବ, ତାହେଲେ ତାଙ୍କୁ ଋଷି କୁହାଯିବ ନାହିଁ। ଆଶା ଋଷି ଅଛି ପତନ୍ନ ଭିନ୍ନ, ଧର୍ମ ସେ ତତ୍ତ୍ୱ ନିହିତ ଗୁହାୟା, ଧର୍ମର ତତ୍ତ୍ୱ ହେଉଛି ବହୁତ ଗଭୀର। ମହାଜନ ଦିନ ଗଥ ସେ ପନ୍ଥା, ମହାଜନ ମାନେ ସେ ପନ୍ଥାକୁ ନିର୍ଣ୍ଣୟ କରି ଯାଇଛନ୍ତି। ଆମେ ଭୀଷ୍ମଦେବଙ୍କ କଥା ଶୁଣୁଛେ, ଏଇ ଯେଉଁ ତାଙ୍କର କଥା ସବୁ ଶୁଣୁଛେ, ଇଏ ହେଉଛି ପ୍ରକୃତ ଧର୍ମ, ଧର୍ମକୁ ସେ ସ୍ଥାପନ କରିଛନ୍ତି। ଭଗବାନ ଯେଉଁଭଳି ଧର୍ମ ସ୍ଥାପନ କରନ୍ତି, ତାଙ୍କର ଭକ୍ତମାନେ ମଧ୍ୟ ସେ ଧର୍ମକୁ ନିଜ ଜୀବନରେ ଆଚରଣ କରି ସେଟା ଦେଖେଇ ଦେଇ ଯାଆନ୍ତି। ଭଗବାନ ଯେ ଧର୍ମ କହିଲି ଭଗବତ ଗୀତାରେ ତାଙ୍କର ଚିନ୍ତା ପଡ଼ିଗଲା, ମୁଁ ଖାଲି କଥା କହିଦେଲି ତୁ ପାଳନ କଲି ନାହିଁ, କିନ୍ତୁ ଭଗବାନ ନିଜେ ଆସିଲେ ଭକ୍ତ ରୂପରେ ଚୈତନ୍ୟ ମହାପ୍ରଭୁ ଉପରେ ଆସିକି ସେଟା ନିଜେ ପାଳନ କଲେ। ତାଙ୍କ ଧର୍ମାନ୍ତରିତେଜ ମହାମେକମ୍ ଶରଣ ବ୍ରଜ, ଇଏ ହେଉଛି ଶ୍ରେଷ୍ଠ ଧର୍ମ। ତେଣୁ ମହାଜନ ମାନେ ସେ ସବୁ ଧର୍ମକୁ ସ୍ଥାପନ କରିକି ଯାଇଛନ୍ତି। ତେଣୁ ସେଇ ପରମ୍ପରାରେ ଆମର ସବୁ ଇସ୍କନ ପରମ୍ପରା ରହିଛି। ଏ ପରମ୍ପରା ବ୍ରହ୍ମାଙ୍କଠାରୁ ଆସୁଛନ୍ତି, ଏ ପରମ୍ପରା ବ୍ରହ୍ମାଠାରୁ ପରମ୍ପରାଟି ଆସୁଛି। କଳିଯୁଗରେ ବର୍ଣ୍ଣନା କରାଯାଇଛି, ଅର୍ଥାତ କଳ ଭବିଷ୍ୟତ ଚତୁଆର ସମ୍ପ୍ରଦାୟ ଶ୍ରୀ ବ୍ରହ୍ମ ରୁଦ୍ରସନକ ବୈଷ୍ଣମା କିଛିବା ଏଟା ଶିବଜୀ ଶିବଜୀ ଜଣ ମହାଜନ, ତାଙ୍କର ପତ୍ନୀ ପାର୍ବତୀଙ୍କୁ କହୁଛନ୍ତି କଥା। କଳିଯୁଗରେ ଚାରୋଟି ସମ୍ପ୍ରଦାୟ ରହିବେ, କେବଳ ଭବିଷ୍ୟତ ଚତୁର ସମ୍ପ୍ରଦାୟ। ସେମାନେ କିଏ କିଏ? ନା ଶ୍ରୀ ଲକ୍ଷ୍ମୀଦେବୀଙ୍କ ସମ୍ପ୍ରଦାୟ, ବ୍ରହ୍ମ ଏ ବ୍ରହ୍ମାଙ୍କ ସମ୍ପ୍ରଦାୟ, ଆମେ ସବୁ ବ୍ରହ୍ମ ସମ୍ପ୍ରଦାୟ ଆସୁଛେ, ଏବଂ ଶିବଜୀଙ୍କର ଗୋଟେ ସମ୍ପ୍ରଦାୟ ରହିଛି ରୁଦ୍ର ସମ୍ପ୍ରଦାୟ, ଏବଂ ସନକ ଏ ଚାରି କୁମାର ଏମାନେ ମଧ୍ୟ ଗୋଟେ ସମ୍ପ୍ରଦାୟ, କି କଳିଯୁଗରେ ଅନୁଭୂତ ସମ୍ପ୍ରଦାୟ। ଏବଂ ସମ୍ପ୍ରଦାୟ ବିନା ଯେ ମନ୍ତ୍ର ତେ ନିଷ୍ଫଳା ମନ୍ତ୍ର, ସମ୍ପ୍ରଦାୟ ଯଦି ଆମେ ଆସୁନାହିଁ, ଯେତେ ଜ୍ଞାନ ଥିଲେ ମଧ୍ୟ ଯେତେ ମନ୍ତ୍ର ଜାଣିଲେ ମଧ୍ୟ ତାହା କିଛି ଫଳ ହେବ ନାହିଁ। ତେଣୁ ଏହି ପରମ୍ପରାରେ ଆମର ଆସୁଛନ୍ତି, ସେ ମହାପ୍ରଭୁ ଆସିଲେ ଏହି ପରମ୍ପରାରେ, ଯଦିଓ ସେ ଭଗବାନ କିନ୍ତୁ ତଥାପି ସେ ମହାପ୍ରଭୁ ରୂପରେ ଆସିଲେ। ବ୍ରହ୍ମ ମାଧବ ଗୌରୀ ସମ୍ପ୍ରଦାୟ, ବ୍ରହ୍ମ ସମ୍ପ୍ରଦାୟରେ ରହିଛନ୍ତି, ବ୍ରହ୍ମ ସମ୍ପ୍ରଦାୟରେ ହେଲେ ଯେଉଁ ଆମର ଆସିଲେ ଆଚାର୍ଯ୍ୟ ପଡ଼ିଥିବା ଆଚାର୍ଯ୍ୟ ହେଉଛନ୍ତି ମାଧବାଚାର୍ଯ୍ୟ, ଯଦି ବ୍ରହ୍ମ ମାଧ୍ୟ ମାଧବ ମାଧବାଚାର୍ଯ୍ୟ ସେହି ସମ୍ପ୍ରଦାୟରେ ଆସିଛନ୍ତି। ଏବଂ ଏହି ପରମ୍ପରାରେ ଆମ ମହାପ୍ରଭୁ ମୋତେ ଆସିକରି ଗ୍ରହଣ କରେ। ଏହି ପରମ୍ପରାରେ ଆସିଛନ୍ତି ଆମର ଯେଉଁ ରହିଛନ୍ତି ମାଧବେନ୍ଦ୍ର ପୁରୀ, ମାଧବେନ୍ଦ୍ର ପୁରୀ ବହୁତ ତାଙ୍କ ସହିତ ରହିଛି, ଏବଂ ଭଗବାନ ଅପେକ୍ଷା କରି ରହିଛି କେତେବେଳେ ମାଧବେନ୍ଦ୍ର ପୁରୀ ଆସି ମୋତେ ସେ ଉଦ୍ଧାର କରିବେ। ଭଗବାନ ମାଟି ଭିତରେ ରହିଥିଲେ, ଗୋବର୍ଦ୍ଧନ ଲୀଳା ଯେଉଁ ରହିଛନ୍ତି ସେ ବର୍ଣ୍ଣନା କରାଯାଇଛି, ଅନ୍ନକୁଟ ତାହା କରିଥିଲେ ସିଏ। ତେଣୁ ଏହି ମାଧବେନ୍ଦ୍ର ପୁରୀଙ୍କର ଶିଷ୍ୟ ହେଉଛନ୍ତି ଈଶ୍ୱର ପୁରୀ। ମାଧବେନ୍ଦ୍ର ପୁରୀ ଆମ ଓଡ଼ିଶାରେ ବହୁତ କାଳ ପର୍ଯ୍ୟନ୍ତ ରହିଥିଲେ, ଆମର ରେମୁଣା ଭଗବାନ ତାଙ୍କ ପାଇଁ କ୍ଷୀରଚୋରି କରିଥିଲେ, ସେଥିପାଇଁ ତାଙ୍କ ନାଁ ହେଲା କ୍ଷୀରଚୋରା ଗୋପୀନାଥ, କ୍ଷୀରଚୋରି କଲେ ସିଏ କ୍ଷୀରଚୋରା ଗୋପୀନାଥ। ତେଣୁ ଏ ବହୁତ ପ୍ରସଙ୍ଗ ରହିଛି, ଆମେ ସେଟା କହିବା ନାହିଁ। ତେଣୁ ଏ ଯେଉଁ ମାଧବେନ୍ଦ୍ର ପୁରୀ ତାଙ୍କର ଶିଷ୍ୟ ହେଉଛନ୍ତି ଈଶ୍ୱର ପୁରୀ, ଈଶ୍ୱର ପୁରୀ ଯାହାଙ୍କର ଶିଷ୍ୟ ହେଉଛନ୍ତି ସ୍ୱୟଂ ଭଗବାନ ଚୈତନ୍ୟ ମହାପ୍ରଭୁ, ଭଗବାନ ତାଙ୍କର ଭକ୍ତଙ୍କର ଶିଷ୍ୟ ହେଉଛନ୍ତି। ତେଣୁ ଏହିଭଳି ଭାବରେ ପରମ୍ପରାରେ ଆସୁଛନ୍ତି ଆମର ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ମହାରାଜ, ଏ ପରମ୍ପରାରେ ଆସୁଛନ୍ତି। ଆମର ପରମ୍ପରା ରହିଛି, ଆପଣ ଦେଖିବେ ଗୁରୁ ପରମ୍ପରା ରହିଛି, ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କର ଗୁରୁଦେବ ହେଉଛନ୍ତି ଗୌର ବିଶ୍ୱଦାସ ବାବୁ ମହାରାଜ, ତାଙ୍କର ଗୁରୁ ହେଉଛନ୍ତି ଭକ୍ତି ବିନୋଦ ଠାକୁର, ତାଙ୍କର ଗୁରୁ ହେଉଛନ୍ତି ଜଗନ୍ନାଥ ଦାସ ବାବୁ ମହାରାଜ। ଏହିଭଳି ଭାବରେ ପରମ୍ପରାରେ ଆସୁଛି, ପରମ୍ପରାରେ ଏବଂ ପରମ୍ପରା ପ୍ରାପ୍ତ ପରମ୍ପରାରେ ଆସୁଛି। ସେଥିପାଇଁ ଭଗବତ ଗୀତା ଆମର ଗୋପାଳ ମହାରାଜ ଦେଖିଲେ ଆମେ ଏଇ ପରମ୍ପରା ଆମେ ସବୁ ସେଇ ପରମ୍ପରାରେ ଆସୁଛେ। ଯେଉଁମାନେ ଏଇ ପନ୍ଥାକୁ ଗ୍ରହଣ କରିବେ ସେମାନେ ଏଇ ପରମ୍ପରାରେ ଆସିବେ। ଇଏ ହେଉଛି ଗୋଟେ କ'ଣ ଗୋଟେ କୃପା ଭଗବାନଙ୍କ ପାଖରୁ, ଏଇ ପରମ୍ପରାରେ ଏଇ କୃପା ଆସୁଛି, ପରମ୍ପରାରେ କୃପା ଆସୁଛି। ତେଣୁ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ସେଇଭଳି ଭାବରେ ତାଙ୍କର ଆବିର୍ଭାବ ହୋଇଥିଲା 1874 ମସିହାରେ, ପୁରୀରେ ତାଙ୍କର ଆବିର୍ଭାବ ହୋଇଥିଲା। ତାଙ୍କ ପିତା ହେଉଛନ୍ତି ଭକ୍ତିବନ୍ଧୁ ଠାକୁର, ଯିଏକି ଜଣେ ମାଜିଷ୍ଟ୍ରେଟ ଥିଲେ ସେ ସମୟରେ, ପୁରୀରେ ମାଜିଷ୍ଟ୍ରେଟ ଥିଲେ। ଏବଂ ଆମର ଯେଉଁ ବର୍ତ୍ତମାନ ରହିଛି ପୁରୀରେ ଆପଣ ଭଲ ଦେଖିବେ ଜଗନ୍ନାଥ ମନ୍ଦିର ପୂର୍ବରୁ ଟାଉନ ଥାନା ପାଖରେ ଯେଉଁ ରହିଛି ଗୌଡ଼ି ମଠ, ସେଇଠି ତାଙ୍କର ଆବିର୍ଭାବ ହୋଇଥିଲା, ସେଇଠି ଭକ୍ତିବନ୍ଧୁ ଠାକୁର ରହିଥିଲେ। ଏବଂ ସେଇଠି ତାଙ୍କର ଆବିର୍ଭାବ ହୋଇଥିଲା 1874 ମସିହାରେ ତାଙ୍କର ଆବିର୍ଭାବ ଯେଉଁ ହୋଇଥିଲା ସେଇଟା ହେଉଛି 6 ଫେବୃଆରୀ, ସେଇଟା ହେଉଛି ମାଘ ମାସ କୃଷ୍ଣପକ୍ଷ ପଞ୍ଚମୀ ତିଥି, ଏଇ ତିଥିରେ ତାଙ୍କର ଆବିର୍ଭାବ ହୋଇଥିଲା, ସେ ପୁରୀ ଧାମରେ ତାଙ୍କର ଆବିର୍ଭାବ ହୋଇଥିଲା। ଏବଂ ତାଙ୍କର ଯେତେବେଳେ ଆବିର୍ଭାବ ହେଲା ସେହି ସମୟରେ ରଥଯାତ୍ରା ହୋଇଥିଲା, ରଥଯାତ୍ରା ତାଙ୍କର 6 ମାସ ହୋଇଥିଲା, 6 ମାସରେ ଯେତେବେଳେ ହୋଇଥିଲା ସେ ସମୟରେ ରଥଯାତ୍ରା ତାଙ୍କର ସାମ୍ନାରେ ସାମ୍ନାରେ ରହିଯାଇଥିଲା। କେତେ ଦିନ ରହିଗଲା ସେଠି। ତେଣୁ ତାଙ୍କର ମା ଯେ ଭଗବତ ଦେବୀ, ସେ ତାଙ୍କୁ ଧରିକି ସେ ଛୋଟ ପିଲା, ତାଙ୍କ ନାମ ଥିଲା ବିମଳା ପ୍ରସାଦ, ଭକ୍ତିବନ ଠାକୁର ଏଇ ଭଗବାନ କଥାରେ ପ୍ରଚାର କରିବା ପାଇଁ ଜଣେ ଉପଯୁକ୍ତ ସନ୍ତାନ ଚାହୁଁଥିଲେ। ଭଗବାନ ପ୍ରାର୍ଥନା କରିଥିଲେ ବିମଳା ଦେବୀ, ଜଗନ୍ନାଥ ମନ୍ଦିରରେ ଯେଉଁ ରହିଛି ବିମଳା ଦେବୀ, ବିମଳା ଦେବୀଙ୍କ କୃପାରୁ ତାଙ୍କୁ ପ୍ରାପ୍ତ ହୋଇଥିଲେ। ତେଣୁ ତାଙ୍କ ନାଁ ହେଲା ବିମଳା ପ୍ରସାଦ, ଭକ୍ତି ସିଦ୍ଧାନ୍ତ କୃପା, ତାଙ୍କ ନାଁ ହେଲା ଭକ୍ତି ସିଦ୍ଧାନ୍ତ। ତାଙ୍କ ଟାଇଟଲ ସେ ମିଳିଲା, ଭକ୍ତି ସିଦ୍ଧାନ୍ତ ଟାଇଟଲ ତାଙ୍କୁ ମିଳିଲା। ଯେମିତି ଆମର ପ୍ରଭୁପାଦ ମିଳିଲା ପ୍ରଭୁପାଦ ଭକ୍ତି ବେଦାନ୍ତ ଟାଇଟଲ, ସେମିତି ତାଙ୍କୁ ମଧ୍ୟ ଭକ୍ତି ସିଦ୍ଧାନ୍ତ ଟାଇଟଲ ମିଳିଥିଲା। ଏସବୁ ବର୍ଣ୍ଣନା କରାଯାଇ ତାଙ୍କ ଜୀବନରେ ଆସିବ। ତେଣୁ ସିଏ ବିମଳା କୃପାରୁ ବିମଳା ପ୍ରସାଦ ତାଙ୍କ ନାଁ ହୋଇଥିଲା। ତେଣୁ ସେଇଠି ଯେତେବେଳେ ତାଙ୍କ ମା ତାଙ୍କୁ ଧରିକି ଯାଇଥିଲେ ସେ ରଥ ଉପରକୁ, ସେହି ସମୟରେ ଜଗନ୍ନାଥଙ୍କ ଫୁଲମାଳ ଖସି ପଡ଼ିଥିଲା। ଆଜି ପ୍ରଭୁ କହୁଥିଲେ ଫୁଲମାଳ ଖସି ପଡ଼ିଲା ମାନେ ଶୁଭ ସଂକେତ। ତେଣୁ ସେଠି ପଣ୍ଡାମାନେ କହିଲେ ଇଏ ଜଣେ ବିଶିଷ୍ଟ କ'ଣ ଭାଗବତ ପ୍ରଚାରକ ହେବେ, ଏସବୁ କହିଥିଲେ। ତେଣୁ ଏଇସବୁ ଆମେ ଜଣା ପଡ଼ୁଥିଲା ତାଙ୍କ ଜୀବନର କ'ଣ ହେବ ଗତି। ତେଣୁ ଭକ୍ତି ସିଦ୍ଧାନ୍ତ ଶିକ୍ଷାକୁ ପ୍ରଭୁ ମୁଁ ଚାହୁଁନାହିଁ ଏମାନେ ଯେଉଁ କୃପଣ ବ୍ୟକ୍ତି ଭୌତିକ ଜଗତରେ ସମସ୍ତେ କୃପଣ ବ୍ୟକ୍ତି ରହିଛି, ଭଗବାନ ଭୁଲି ଯାଇଛନ୍ତି। ତେଣୁ ସେମାନେ ଭୌତିକ ଜଗତରେ ଦୁଃଖ କଷ୍ଟ ଭୋଗ କରୁଛନ୍ତି, ଆମକୁ ଛାଡ଼ିକି ଯିବା ପାଇଁ ଚାହୁଁନାହିଁ, ମୁକ୍ତି ପାଇବା ପାଇଁ ଚାହୁଁନାହିଁ। ଭଗବାନ ସେ ମୋତେ ବହୁତ ଅନୁରୋଧ କଲେ, ମୁଁ ସେ ପ୍ରହ୍ଲାଦ ତୁମେ କିଛି ବର ଗ୍ରହଣ କର, ବର ଗ୍ରହଣ ବାରମ୍ବାର ପ୍ରଲୋଭନ ସବୁ ଦେଖାଉଥିଲେ, କିନ୍ତୁ ଇଏ କହିଲେ ନା ବୋଉ ମୁଁ ଚାହୁଁନାହିଁ କିଛି ଉଦ୍ଧାର ହେବା ପାଇଁ, ମୁଁ ଚାହୁଁଛି ଏମାନେ କିନ୍ତୁ ଉଦ୍ଧାର ହୁଅନ୍ତୁ। ନାନ୍ୟଙ୍କ ଦୋଷ ଶରଣ ନଙ୍କ ଅବଶ୍ୟ, ଆପଣଙ୍କ ଯଦି ତାଙ୍କୁ କୃପା ନ କରିବେ, ସେ ଯଦି ଆପଣ ଶରଣ ନ ଯିବେ, ତାହେଲେ କୌଣସି ଉପାୟ ନାହିଁ ତାଙ୍କର ଉଦ୍ଧାର ହେବା ପାଇଁ। ତେଣୁ ଇଏ ହେଉଛି ପ୍ରହ୍ଲାଦ ସାଧୁର ଏଭଳି ଭାବରେ ରହିଛି, ଅନ୍ୟମାନଙ୍କୁ ଉଦ୍ଧାର କରାଯିବ, ଭଗବାନ ଠିକ୍ ପାଇଁ ପଠାନ୍ତି ତାଙ୍କୁ, ବଦ୍ଧ ଜୀବମାନଙ୍କୁ କେମିତି ଉଦ୍ଧାର କରିବେ। तो कृष्ण प्रचार भक्ति सिद्धांत सरस्वती नाम का नाम एक बार वासवानवी देवी दैतान प्राप्त है वासवानवी देवी राधारानी देवी दैता है जो प्रिय दैता है प्राप्त है कृपा प्राप्त होती कलीजुग वर्णना करता वर्णना करीजुग धर्म होती नाम संकीर्तन एवं कृष्ण शक्ति बिना न कार प्रवर्तन कलीजुग जुगधर्म प्रति युग धर्म थी जुगधर्म आम श्री राधा कृष्ण महाराज कहती मेडिसीन आम सब डक्टर मान भी अच्छे आम जो डक्टर ही भागवत सब ये करवस्था करते जो अच्छे तेणु ये हूँ जो ठीक ना जब ये ना सी गुड भाव प्रति युग भगवान प्राप्त होने गोटे रही उपाय रही मेडिसीन सत्य युगरे भगवान लोक मैंने भगवान प्राप्त होगापी ध्यान करुले हजार हजार वर्ष धरी तब ध्यान करते जमीन शुणुते विश्रांति बस षाठी हजार वर्ष धरी तपस्या करते भाव सत्ययुगर जो था तृतीजल ध्याक विष्णु सत्ययुगर भगवान को ध्यान करुले तृतीया चतुर्थ मुखी तृतीया युगर भगवान जो आसे रामचंद्र आसे तृतीया युग आसे युगधर्म था मखी कहे यज्ञ माध्यम भगवान का आराधना कराला द्वापर परिचर्या द्वापर युग में भगवान कृष्ण आसते से युगर युगधर्म था मंदिर परिचर्या अर्चना इत्यादि प्रसिद्ध रही मंदिर में पूजा होती द्वापर युगर धर्म किंतु कड़ी युगर जो युगधर्म रही कड़ी कीर्तन कलीजुग युगधर्म हो भगवान नाम कीर्तन तेणु ये कलीजुग युगधर्म प्रचार करने महाप्रभु आसे कलीजुग मैंने भगवान कथा प्रचार कृष्ण शक्ति बिना ना तार प्रवर्तन भगवान शक्ति प्राप्त नए तक प्रचार करेंगे ना तेनाली महाराज जो प्रचार कर शक्ति प्राप्त होती भक्ति सिद्धांत शक्ति प्राप्त होते वर्षमानी देवी दयता कृपा जाए एवं कृष्ण संबंध विज्ञान दायी प्रभु संबंध वेद तत्व रही संबंध अभेद प्रयोजन एवं तत्व को जानते प्रत्येक लोग जानते तत्व को गीता भगवान कहले मनुष्याण सदस्य कश्चित जगत सिद्ध है तथा सिद्धांत कश्चित मान व्यक्ति तत्व खूब क्वचित लोक भगवान तत्व जानती तेणु ये जो तत्व रही तीनोटी तत्व वेद रही वेद तीनोटी तत्व रही लक्ष लक्ष श्लोक रही भागवत मध्य से तत्व रही भागवतम ये वेदर गोटे पाठ तीनोटी तत्व रही गोटे संबंध गोटे अभिधेय गोटे प्रयोजन आम बहुत जगत विभिन्न प्रकार संबंध खोजी बोलते ये आम पिता ये आम माता ये आम भाई सब रही प्रकृत संबंध हो भगवान सहित तमेव माता पिता तमेव तमेव बंधु सखा तमेव तमेव विद्या द्रविणं तमेव तमेव सर्वं देव देव इतना प्राय कितने समझ जानते हैं श्लोक को भगवान ही सब पिता तुम्हें पिता तो मां से मतलब माता भगवान को कबूल कर कहे पिता से जब को माता माता पिता न भगवान समझ पिता एकाधार पिता है माता मध्य बहुत इधर इधर पिता माने से माता है पर क्यों नहीं किंतु भगवान से जब एकाधार से पिता है माता एवं धाता पालन करी एवं भाव रे पिता न हो मतलब से मध्य पिता न हो विश्व मध्य पिता न बिल्कुल कह जाए चार नाम जो रही थी गोटे नाम पितामह तेणु भगवान गोटे नाम प्रपितामह अर्जुन तर जो स्तुति कह प्रपितामह भगवान कहते तेणु से भगवान जो आसती ये संबंध वेदरे तीनो तत्व रही संबंध अभिधेय प्रयोजन आमर संबंध आम खोजी बुझे बहुत विभिन्न कौन गोटी पर गोटे जन्म बीती जाऊँ आम संबंध खोजी बोलूचे କିନ୍ତୁ ପ୍ରକୃତ ସମ୍ବନ୍ଧ ଜାଣିପାରୁ ନାହିଁ। ପ୍ରକୃତ ସମ୍ବନ୍ଧ ହେଉଛି ଭଗବାନ ସହିତ ଇଏ ସମ୍ବନ୍ଧ। ଏ କୃଷ୍ଣ ସମ୍ବନ୍ଧ ବିଜ୍ଞାନ ଦାୟୀ, ଏ କୃଷ୍ଣ ସମ୍ବନ୍ଧ ବିଜ୍ଞାନ ସେ ପ୍ରଦାନ କରନ୍ତି। ଆମର ପ୍ରକୃତ ସମ୍ବନ୍ଧ ହେଉଛି ଭଗବାନ ସହିତ। ଭଗବାନ ଭଗବତୀତାରେ କହିଲେ ମହିମାଙ୍କ ଜୀବ ଲୋକ ଜୀବ ଭୂତ ସନାତନ, ଆମେ ସମସ୍ତେ ଭଗବାନଙ୍କର ଅଂଶ, ସବୁବେଳେ ପାଇଁ ରହିଛି ସନାତନ କରି ସବୁବେଳେ ପାଇଁ। ଆଜି ଏଇ ବର୍ଷ ଏଇ ଜନ୍ମରେ ରହିଛି ତା ନୁହଁ, ସବୁ ସବୁ ସମୟରେ ଏମିତି କିଛି ସମୟ ନଥିଲା ଯେତେବେଳେ ଆମେ ଭଗବାନଙ୍କ ସହିତ ସମ୍ବନ୍ଧ ନଥିଲା, ଆମେ ସେଇଟା ଭୁଲି ଯାଇଛେ। ସେଇ 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 ସ୍ମୃତି ସେ ପ୍ରଦାନ କରନ୍ତି କୃଷ୍ଣ ସମ୍ବନ୍ଧ ବିଜ୍ଞାନ, ଏ ବିଜ୍ଞାନ ମାଧ୍ୟମରେ ପ୍ରଚାର କରୁଛନ୍ତି ସେ ଦାହିନୀ ପ୍ରଭୁ ନୁହଁ। ତେଣୁ ମାଧୁର୍ଯ୍ୟ ଜଳ ପ୍ରେମାଣ୍ଡ ଶ୍ରୀ ରୂପାଙ୍କ ଭକ୍ତି ଦ ଭକ୍ତିରେ ବିଭିନ୍ନ ପ୍ରକାର ଭକ୍ତି ସବୁ ରହିଛି, ଶ୍ରେଷ୍ଠ ଯେଉଁ ରସ ରହିଛି ବିଭିନ୍ନ ପ୍ରକାର ରସ ରହିଛି ଭଗବାନ ସହିତ ସବୁ କିଏ କେଉଁ ସମୟରେ ସମ୍ବନ୍ଧିତ ରହିଛନ୍ତି। ଶ୍ରେଷ୍ଠ ରସ ରହୁଛି ଉଜ୍ଜଳ ରସ, ଜୟ ଜୟ ଜଳ ରସ ସର୍ବରସ ସାର ପରକୀୟ ଭାବେ ଯାହା ବ୍ରଜରେ ପ୍ରଚାର, ଇଏ ହେଉଛି ପ୍ରଥମ ପ୍ରାଥମିକ ରସ ହେଉଛି ଶାନ୍ତ ରସ। ତାପରେ ଆସିଲା ଦାସ୍ୟ ରସ, ତାପରେ ଆସିଲା ସଖ୍ୟ ରସ, ତାପରେ ବାତ୍ସର ରସ, ତାପରେ ମାଧୁର୍ଯ୍ୟ ରସ, ଉଜ୍ଜଳ ରସ ବୋଲି କୁହାଯାଉଛି। ଏ ମାଧୁର୍ଯ୍ୟ ରସ ସମ୍ବନ୍ଧରେ ଜ୍ଞାନ ପ୍ରଦାନ କରୁଛନ୍ତି ରୂପାଙ୍ଗ ଭକ୍ତି ଦଳ। ଆମର ଯେଉଁ ସମ୍ପ୍ରଦାୟ ହେଉଛି ରୂପାଙ୍ଗ, ଏ ଯେଉଁ ଷଡ଼ ଗୋସ୍ୱାମୀ ରହିଛନ୍ତି ଶ୍ରୀରୂପ ସନାତନ ଭଟ୍ଟ ରଘୁନାଥ, ଶିଶୁ ଗୋପାଳ ଦାସ ରଘୁନାଥ, ଏ ରୂପାଙ୍ଗ ଆମେ ହେଉଛି ରୂପାଙ୍ଗ, ରୂପଙ୍କର ଅଧୀନ ଆମର ତାଙ୍କରି ନିର୍ଦ୍ଦେଶରେ ଆମେ ସବୁ ଭକ୍ତି କରୁଛେ ଭଗବାନଙ୍କୁ ଭକ୍ତି କରୁଛେ ରୂପାଙ୍ଗ ଭକ୍ତି ଦଳ, ସେ ଭକ୍ତି ପ୍ରଦାନ କରୁଛନ୍ତି ରୂପାଙ୍ଗ ଭକ୍ତି। ତେଣୁ ଶ୍ରୀ ଗୌର କରୁଣାଶକ୍ତି ବିଗ୍ରହ ନମସ୍ତେ ଭଗବାନ ଚୈତନ୍ୟ ମହାପ୍ରଭୁଙ୍କର କରୁଣାଶକ୍ତି ବିଗ୍ରହ ସିଏ, ତାଙ୍କୁ ଆମେ ପ୍ରଣାମ କରିବା। ଆମେ ଯେତେବେଳେ ଇଏ କରିବା ବର୍ତ୍ତମାନ ଏସବୁ କଲା ପରେ ଆତ୍ମନିବେଦନ ମହାରାଜ ବିଷୟ ମୋତେ କୁହାଯିବ ଏବଂ ଅନ୍ୟମାନଙ୍କୁ କହିବେ, ଆମକୁ ଟିକେ କହିଥିଲେ ଅଧିକା ସବୁ କହିବା ପାଇଁ ସେଥିପାଇଁ ଆମେ କହୁଛୁ, ନହେଲେ ସମସ୍ତେ କିଛି କିଛି କହିବେ। ତେଣୁ ଏ ଯେଉଁ ରହିଛି ଆମେ ଯେତେବେଳେ ଅତି ସିଦ୍ଧାନ୍ତ ଶିକ୍ଷାଙ୍କୁ ପୁଷ୍ପାଞ୍ଜଳି ଦେବା ଏଇ ପ୍ରାର୍ଥନାଟି କରିବା, ଆର ଅର୍ଥ ଏଇ ବିଷୟରେ ଆମେ ଜାଣିବାର ଅଛି। ଗୌର କରୁଣାଶକ୍ତି ବିଗ୍ରହ ସମସ୍ତେ ଗୌରଙ୍କର କରୁଣାଶକ୍ତି ପ୍ରାପ୍ତ ହେଇଛନ୍ତି, ତାଙ୍କୁ ଆମେ ପ୍ରଣାମ କରିବା। ବିଗ୍ରହ ସିଏ ଗୌର କରୁଣାଶକ୍ତିର ବିଗ୍ରହ ଏବଂ ନମସ୍ତେ ଗୌରବାଣୀ ଶ୍ରୀମୂର୍ତ୍ତରେ ଦିନତାରିଣୀ, ଗୌରବାଣୀଙ୍କୁ ମହାପ୍ରଭୁ ଏଇଟା କହିଥିଲେ ଯେ ପୃଥିବୀରେ ଆସିଥିବା ନବରାଜ ଗ୍ରାମ ସର୍ବତ୍ର ପ୍ରଚାର ହେବ ମୋ ନାମ, ମହାପ୍ରଭୁଙ୍କର ଏ ବାଣୀ ଥିଲା। ମହାପ୍ରଭୁ 500 ବର୍ଷ ପରେ ପୂର୍ବରୁ ଆସିଥିଲେ, କିନ୍ତୁ ସେ ପର୍ଯ୍ୟନ୍ତ ଭକ୍ତି ସିଦ୍ଧାନ୍ତ ସଂସ୍କୃତି ପ୍ରକାଶ ପୂର୍ବରୁ ଆଉ ବି ଇଏ କରିପାରୁନଥିଲେ, କିନ୍ତୁ ତାଙ୍କର ଗୁରୁ ମଧ୍ୟ ଏ ପରମ୍ପରାରେ ସବୁ ଆସୁଛନ୍ତି, ସେ ଭାଇ ମହାପ୍ରଭୁଙ୍କର ବାଣୀ ପ୍ରଚାର କରିବା ସବୁ ଚେଷ୍ଟା ଚାଲିଛି। ତେଣୁ ଶ୍ରୀମୂର୍ତ୍ତି ଦିନ ତାରିଣୀ ବିଶେଷ ଭାବେ ଦିନ ତାରିଣୀ ଦିନ କହିଲେ ଦିନ ଯେଉଁ ରହିଛି ଆମ ଚେତସା, ଦିନ ତାରିଣୀ ଆମ ଚେତସା ଆମର ଚେତନା ଯେଉଁ ଅଛି ବହୁତ ଦିନ ନିଜ ଚେତନାରେ ଆମେ ଅଛେ। ଯଦିଓ ଆମେ ଭାବିବା ଆମେ ବହୁତ ପାଠ ପଢ଼ୁଛେ, ବୈଜ୍ଞାନିକ ବା ଇଞ୍ଜିନିୟର ବା ଅନ୍ୟାନ୍ୟ ସବୁ ରହିଛି ବହୁତ ପାଠ ପଢ଼ୁଛେ, ଆମେ ଦିନ ଚେତନା କେମିତି ହେଲା, ଦିନ ଚେତନା କହିବେ ଅନ୍ୟ କରାଯାଇଛି ଆମର ଯେଉଁ ଚେତନା ରହିଛି ଆମେ ଗୋଟେ ଉନ୍ନତ ଚେତନା ପ୍ରାପ୍ତ ହେଇଛେ। ପଶୁ ପକ୍ଷୀ କୀଟପତଙ୍ଗ ଇତ୍ୟାଦି ଏମାନେ ବହୁତ ନିଜ ଚେତନାରେ ରହିଛନ୍ତି, ବିଭିନ୍ନ ଚେତନାର ବିଭିନ୍ନ ସ୍ତର ରହିଛି। ତେଣୁ 5 ପ୍ରକାର ଚେତନା ରହିଛି। ଏ ଯେଉଁ ପଶୁ ପକ୍ଷୀ ଇତ୍ୟାଦି ଏମାନେ ସବୁ ନିମ୍ନ ଚେତନାରେ ରହିଛନ୍ତି, ସେ ହେଉଛି କ'ଣ ଆବୃତ ଚେତନା ଏବଂ ସଙ୍କୁଚିତ ଚେତନା। ଏହି ଚେତନାରେ ସେମାନେ ଭଗବାନ ବିଷୟରେ ଜିଜ୍ଞାସା କରିପାରିବେ ନାହିଁ, କିନ୍ତୁ ଜଣେ ଯେତେବେଳେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛି ସେତେବେଳେ ବୁଝିବାକୁ ପଡ଼ିବ ସେ ଗୋଟେ ଉନ୍ନତ ଚେତନା ପ୍ରାପ୍ତ ହୋଇଛି, ସେଇଟା ହେଉଛି ମୁକୁଳିତ ଚେତନା। କିନ୍ତୁ ମୁକୁଳିତ ଚେତନା ପ୍ରାପ୍ତ ହୋଇକି ମଧ୍ୟ ଯଦି ସେ ଶରୀର ଚେତନାରେ ରହିଲେ ତାହେଲେ ସେଟା ଦିନ ଚେତନା ଗୁଡ଼ିକ ହେଇଗଲା। ଯାହାର ନିଦ୍ରା ଭୟ ମୈଥୁନଞ୍ଚ ସାମାନ୍ୟ କିଏ ତ ପଶୁ ବି ନାରାୟଣ ଧର୍ମ ନିତ୍ୟ ଅଧିକ ବିଶେଷ ଧର୍ମହୀନ ପଶୁ ବି ସମାନ। ଆଜିର ଯୁଗରେ ଆମେ ଦେଖିବା ସାରା ପୃଥିବୀରେ ଏତେ ଲୋକ ଅଛନ୍ତି ଆମେ ଭାବୁଛେ ବହୁତ ସେମାନେ ଉନ୍ନତ, କିନ୍ତୁ ସେମାନେ ଚେତନା କ'ଣ ନା ସେଇ ସର୍ବଚେତନା ରହନ୍ତି। ପ୍ରଭୁପାଦ ମହାରାଜ କହନ୍ତି କୁକୁର ତାର 4 ବର୍ଷ ନେଉଛି, ଆମେ 4 ଚକରେ କାର୍ ନେଉଛି, ଆଉ କ'ଣ ତଥାପି କ'ଣ ହେଲା? ତେଣୁ ଇଏ ହେଉଛି ପ୍ରଭୁପାଦ ମହାରାଜ ଅଧିକାଂଶ ସମୟରେ ପ୍ରଶ୍ନ ପଚାରନ୍ତି, ହ୍ୱାଟ ଇଜ୍ ଦ ଡିଫରେନ୍ସ ବିଟୁଇନ୍ ଏ ହ୍ୟୁମାନ ବିଙ୍ଗ୍ ଆଣ୍ଡ ଏ ଡଗ୍? ଏ ପ୍ରଶ୍ନର ଉତ୍ତର ମଧ୍ୟ ଅଧିକାଂଶ ଦେଇପାରନ୍ତି ନାହିଁ। ଧର୍ମ ହେଉଛି, ଧର୍ମ କହିଲେ ଇଏ ହେଉଛି ତତ୍ତ୍ୱ ଜିଜ୍ଞାସା, ଏ ସମ୍ବନ୍ଧ ଜ୍ଞାନ। ଏ ସମ୍ବନ୍ଧ ଜ୍ଞାନ ସେ ପ୍ରଧାନ ଗୌରବାଣୀ ପ୍ରଚାର କରିଛନ୍ତି, ସମ୍ବନ୍ଧ ଜ୍ଞାନ ଦେଇଛନ୍ତି। ରୂପାଙ୍ଗ ବିରୁଦ୍ଧ ଅପସିଦ୍ଧାନ୍ତ ଧାନ୍ତକାରିଣୀ, ରୂପାଙ୍ଗ ଆଙ୍ଗ ହେଉଛି ରୂପାଙ୍ଗ, ଏହି ରୂପାଙ୍ଗ ବିରୁଦ୍ଧରେ ଯେଉଁମାନେ ଆସୁଛନ୍ତି, ବହୁତ ବୈଷ୍ଣବମାନେ ଅଛନ୍ତି, ଆମ ଚୈତନ୍ୟ ବର୍ଣ୍ଣନା କରାଯାଇଛି। ଅନ୍ୟମାନଙ୍କ କଥା କ'ଣ କହିବେ, ବୈଷ୍ଣବମାନଙ୍କ କଥା କୁହାଯାଇଛି, ସେମାନେ ସବୁ ଅପସିଦ୍ଧାନ୍ତ ତାଙ୍କର ସବୁ ରହିଛି, ଯେମିତି କୁହାଯାଇଛି କ'ଣ ଆଉଲୁ ବାଉଲୁ କର୍ତ୍ତା ଭେଦା ଚୂଡ଼ା ଗୌରାଙ୍ଗ ନାଗରୀ, ଏହିପରି ଭାବରେ 13 ଅପସନ୍ଦ ସମ୍ପ୍ରଦାୟ ବିଷୟରେ ବର୍ଣ୍ଣନା କରାଯାଏ। ଏମାନେ ରୂପାଙ୍ଗ ଅପସିଦ୍ଧାନ୍ତ, ଏଇଟାକୁ ମହାପୁ ଆମର ବାପି ସିଦ୍ଧାନ୍ତ ସଂସ୍କୃତି ଆସିକରି ସେଇଟାକୁ ତାକୁ ଖଣ୍ଡନ କରେ, ଆମ ପ୍ରକୃତ ସିଦ୍ଧାନ୍ତକୁ ସ୍ଥାପନ କରେ, ସିଦ୍ଧାନ୍ତ ଧ୍ୱାନ୍ତ ଦାୟ। ଏଇଭଳି ଭାବରେ ସିଦ୍ଧାନ୍ତ ସିଦ୍ଧାନ୍ତ ବୋଲି ଆଜି ଏତେ ନାଁ କର କଳସ, ଏହା ହେଉଛି କୃଷ୍ଣ ଲାଗେ ସୁଦୃଢ଼ ମହାନସ ଚୈତନ୍ୟ ଚରିତାମୃତ ବର୍ଣ୍ଣନା କରାଯାଇଛି। ସିଦ୍ଧାନ୍ତ ଜାଣିବାଟା ବହୁତ ଗୁରୁତ୍ୱପୂର୍ଣ୍ଣ, ସିଦ୍ଧାନ୍ତ ବୋଲି ଆଜି ଏତେ ନାଁ କର ଅଳସ, ରହିଛି ହରେକୃଷ୍ଣ କୀର୍ତ୍ତନ କରିଦେଲେ ହେଇଗଲା, ଆଉ କ'ଣ ଦରକାର? ନା ବହୁତ ତତ୍ତ୍ୱ ରହିଛି, ଗଭୀର ତତ୍ତ୍ୱ ରହିଛି। ଆଜି ପ୍ରଭୁ କହୁଥିଲେ ଯେଉଁ ରହିଛି ସିନ୍ଧୁର ଗୋଟିଏ ବିନ୍ଦୁକୁ ଚକଉଛନ୍ତି ମହାପ୍ରଭୁ, ପ୍ରେମ ରହିଛି କୃଷ୍ଣ ଶିବ। ତେଣୁ ଇଏ ପ୍ରକୃତ ସିଦ୍ଧାନ୍ତକୁ ସ୍ଥାପନ କରିଛନ୍ତି ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର। ତେଣୁ ସ୍ତୋତ୍ର ଆସିଥିଲେ ସେହିଭଳି ଭାବରେ ବିଭିନ୍ନ ତାଙ୍କର କ୍ରୀଡ଼ା କିଛି କହିବା, ତେଣୁ ତାଙ୍କର ଗୋଟେ ଛୋଟ ପିଲାଦିନ ଗୋଟେ କ୍ରୀଡ଼ା ରହିଛି। ଥରେ ପୁରୀରେ ଥିଲାବେଳେ ତାଙ୍କ ପିତା ଫଳ କିଛି ଆଣିଥିଲେ, ଖରାଦିନର ଘଟଣା କହିଲା, ଆମ୍ବ ଆସିଥିଲା, ଆମ୍ବ ଆସିଥିଲା ସେ ଆଣିଥିଲେ। ତେଣୁ ଭାବି ଆମ୍ବଟା ହେଉଛି ସମସ୍ତଙ୍କୁ ପ୍ରିୟ, ତେଣୁ ଆମ୍ବ ଯେତେବେଳେ ଦେଖିଲେ ସେ ଖାଇଦେଲେ, ସେ କହିଲେ ଆମ୍ବ ଗୋଟେ ଆମ୍ବ ଖାଇଦେଲେ, ଯେତେବେଳେ କଥା ଜାଣିଲେ ଭକ୍ତଙ୍କୁ ତାଙ୍କୁ କହିଲେ, ନା ନା ଏଇଟା ଭଗବାନଙ୍କୁ ଅର୍ପଣ ନକରି ତୁମେ ଖାଇବା କଥା ନୁହେଁ, ଏଇଟା ଭୁଲ ହେଇଗଲା ତମର। ଏତିକି ଛୋଟ ପିଲା ସେ ଥିଲେ, କିନ୍ତୁ ଏତିକି ଶୁଣିକରି ସେ ଛାଡ଼ିଦେଲେ ଆମ୍ବ ଆଉ ଖାଇଲେ କାହିଁକି ତାଙ୍କ ଜୀବନରେ? ଦେଖନ୍ତୁ ପୁରୁଷମାନଙ୍କ ଲକ୍ଷଣ ଏଇଠି ପ୍ରକାଶ ପାଉଛି, ଛୋଟ ପିଲା ଥିଲେ କିନ୍ତୁ ଆମ୍ବ ଆଉ ଖାଇଲେ ନାହିଁ, ଜୀବନରେ ଆଉ କେବେ ଆମ୍ବ ଗ୍ରହଣ କରିନାହାନ୍ତି ସେ। ଏଭଳି ଭାବରେ ଅନେକ ଘଟଣା ଆସୁ ରହିଛି। ତେଣୁ ସେ ବିଭିନ୍ନ ସ୍ଥାନରେ ବିଶେଷ ଭାବରେ ଯେଉଁ ରହିଛି ବହୁତ ପ୍ରଭାବରେ ତାଙ୍କର ମେଧା ଥିଲା, ମେଧା ଶକ୍ତି ଥିଲା, ଛୋଟ ପିଲାଦିନେ ପାଠ ପଢ଼ିଲା ବେଳେ ମଧ୍ୟ ସେ ଶାସ୍ତ୍ର ଅଧ୍ୟୟନ କରିଥିଲେ, ଏବଂ ବିଶେଷ ଭାବରେ ଜ୍ୟୋତିଷ ବିଜ୍ଞାନ ତାଙ୍କ ବହୁତ ବହୁତ ଶାସ୍ତ୍ର ମଧ୍ୟ ସେ ରଚନା କରିଛନ୍ତି, ଏବଂ ସେ ମଧ୍ୟ କିଛି କାଳ ଯେଉଁ ରହିଛନ୍ତି ତ୍ରିପୁରାରେ ସେ ରାଜାଙ୍କର ମଧ୍ୟ ସେ ତାଙ୍କ ପିଲାମାନଙ୍କୁ ଶିକ୍ଷା ପ୍ରଦାନ କରୁଥିଲେ, ସେ କଥା ରହିଛି। ଏବଂ ଆମକୁ ପ୍ରଭୁତ କହିଥିଲେ କେତେ ଥର, ଭକ୍ତି ସିଦ୍ଧାନ୍ତ ତାଙ୍କର ପିତା କହିଲେ ତୁମେ ଯାଇକରି ଦୀକ୍ଷା ଗ୍ରହଣ କର ଗୌରକିଶୋଦାସ ବାଜମାନଙ୍କଠାରୁ। ଗୌରକିଶୋଦାସ ମହାରାଜ ସାକ୍ଷାତ ବୈରାଗ ମୂର୍ତ୍ତି, ସାକ୍ଷାତ ବୈରାଗ ସେ ବୈରାଗର ମୂର୍ତ୍ତି ସେ, କିନ୍ତୁ ପାଠ ପଢ଼ି ନାହାନ୍ତି, ଇଏ ହେଉଛନ୍ତି ବହୁତ ବିଦ୍ୱାନ। ପ୍ରଭୁ କହିଥିଲେ ସେଥିପାଇଁ ଆମେ ଏତେ କହିବା ନାହିଁ, ତାଙ୍କୁ ପଠେଇଲେ ଯେତେ ଥର ଗଣୁଥିଲେ ମୁଁ ଚିନ୍ତା କରୁନାହିଁ କେମିତି ଦେବା ପାଇଁ ଶିଷ୍ୟ ଗ୍ରହଣ କରିବା ପାଇଁ, ମୁଁ ଭଗବାନ ପଚାରିବି ମହାପ୍ରଭୁ ପଚାରିବି, ଏହିଭଳି ଭାବରେ ବୁଲେଇ ଦେଉଥିଲେ। ତାହାପରେ ଭକ୍ତିଙ୍କ ଠାକୁର କହିଲେ ତୁମେ ଯଦି ଶିକ୍ଷା ଦୀକ୍ଷା ନ ଗ୍ରହଣ ନ କରିବ ତାହେଲେ ମୋ ପାଖକୁ ଆସିବ ନାହିଁ। ତେଣୁ ସେ କହିଲେ ନା ମୋତେ ଯାହା ଦୀକ୍ଷା ନ ଦେବ ତାହେଲେ ମୁଁ ଯିବି ନାହିଁ ଏଠୁ। ଏହିଭଳି ଭାବରେ କହିବାରୁ ବହୁତ ବିଶେଷ ତୁମେ ଦୀକ୍ଷା ପ୍ରଦାନ କରେ, ଏସବୁ ଘଟଣା ସବୁ ରହିଛି। ଥରେ କ'ଣ ହେଇଛି, ଗୋଟେ ଲୀଳା ହେଇଛି, ମହାପୁର ଥିଲାବେଳେ ପ୍ରଭୁପାଦ ଭଜନ କରୁଥିଲେ, ସେହି ସମୟରେ ଭାଦ୍ର ମାସ ଜନ୍ମାଷ୍ଟମୀର ପୂର୍ବ ଦିନ, ସେଦିନ କ'ଣ ହେଇଛି ନା ନୈବେଦ୍ୟ ନିମନ୍ତେ କିଛି ତାଙ୍କର ନାହିଁ, ପୂଜାପୂଜି ସାମଗ୍ରୀ କିଛି ଦୁଗ୍ଧ ଇତ୍ୟାଦି କିଛି ନଥିଲା। ତେଣୁ ପ୍ରଭୁପାଦ ଚିନ୍ତା କରିବାକୁ ଲାଗିଲେ କ'ଣ କରିବା, ଆଜି ଦୁଗ୍ଧ ମିଳିଲେ ମହାପ୍ରଭୁ ଭୋଗ ଦିଆଯିବ। ଏହି ସମୟରେ ପିତାଙ୍କୁ ପରକ୍ଷଣେ ପ୍ରଭୁ ଭଗବାନ ଚିନ୍ତା କରିବାକୁ ଲାଗିଲେ, ମୋର ନିଜ ନିମିତ୍ତ ଏପରି ଚିନ୍ତା ହେଲା କାହିଁକି? ଯଦିଓ ଭଗବାନଙ୍କୁ ଅର୍ପଣ କରନ୍ତି, ତଥାପି ନିଜର ଆବଶ୍ୟକତା ଅଛି ବୋଲି ଚିନ୍ତା କଲେ, ତେଣୁ ଏଇଟା ଗୋଟେ ଅପରାଧ ବୋଲି ଚିନ୍ତା କଲେ, ଅନ୍ୟାୟ ହେଇଗଲା ବୋଲି ଭାବିଲେ। ସେଥିରେ ବର୍ଷା କାଳ ଥିଲା, ଘୋର ଜନ୍ମସ୍ଥାନ ଜଳମଗ୍ନ ଥିଲା, ନଦୀରେ ଏପର୍ଯ୍ୟନ୍ତ ମଧ୍ୟ ବିଭିନ୍ନ ସମୟରେ ବର୍ଷା ଦିନରେ ସବୁ ପାଣି ଆମର ମନ୍ଦିରରେ ମଧ୍ୟ ପାଣି ଆସିଯାଏ, ନୌକାରେ ସବୁ ଯିବା ଆସିବା କରନ୍ତି, ନୌକା ଆସିଥିଲା। ତେଣୁ ଏ ବର୍ଷରେ ଅପରାହ୍ନ ସମୟରେ ଜଣେ ଗୌଡ଼ ସେ ଜଳ ଭିତରେ ଦେଇ ପ୍ରଚୁର ପରିମାଣରେ ଦୁଗ୍ଧ ମାଖନ ଓ ଛେନା ପ୍ରଭୃତି ଆଣି ଉପସ୍ଥିତ ହେଲେ। ତେଣୁ ଏସବୁ ଆଣିକି ମହାସବୁ ମହାଶୟ ମହାପ୍ରଭୁ ପ୍ରେରଣା ଅନୁଯାୟୀ ଏ ସମସ୍ତ ଜିନିଷ ଦେଇ ପଠାଇଲେ, ଠାକୁରଙ୍କୁ ଭୋଗ ଦିଆଯାଇକରି ସେ ପ୍ରସାଦ ଭଗବାନଙ୍କ ନିକଟ ନିଆଗଲା। ସେତେବେଳେ ସେ ଜାଣିଲେ ଏହିଭଳି ଭାବରେ ହେଇଛି, ତେଣୁ ଆଭାସ ହେଇଗଲେ। ତାପରେ ସେ ଶୁଣିଲା ପରେ ସେ କଥା ଜାଣିକି ସେ ମହାପ୍ରଭୁଙ୍କୁ କହିଲେ, ପ୍ରଭୁ ମୁଁ ଆପଣଙ୍କୁ କେତେ କଷ୍ଟ ନ ଦେଲି, କାହିଁକି ମୋର ଏପରି ଗୋଟେ ଦୁର୍ବୃତ୍ତି ଉଦୟ ହେଲା? ଆପଣ ଆମ ପାଇଁ ଅପର ଲୋକର ହୃଦୟରେ ପ୍ରେରଣା ଦେଇ ଏହି ସକଳ ଦ୍ରବ୍ୟ ପଠାଇବାର ବ୍ୟବସ୍ଥା କରିଥିଲେ। ଏହିଭଳି ଭାବରେ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କର କଥା ରହିଛି, କିନ୍ତୁ ଏଇଠି ଚେନ୍ ଚାଲିଛି, ଚେନ୍ ଚାଲିଛି। ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ସେହି ଇଏରେ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଅନେକ ଥିଲେ, ଶିଷ୍ୟ ଥିଲେ, କିନ୍ତୁ ଏହି ପରମ୍ପରାରେ ଯେଉଁମାନେ ଆସୁଛନ୍ତି ସେମାନେ ଚାହାନ୍ତି କେମିତି ଭଗବାନଙ୍କ ବାଣୀ ପ୍ରଚାର କରାଯିବ, ଭଗବାନ ବାଣୀ ପ୍ରଚାର କରାଯିବ। ତେଣୁ ସେ ତାଙ୍କ ଶିଷ୍ୟମାନଙ୍କୁ ବିଶେଷ ଭାବରେ ପାଶ୍ଚାତ୍ୟ ଜଗତରେ ପ୍ରଚାର କରିବା ପାଇଁ ପଠାଉଥିଲେ, କିନ୍ତୁ ତାଙ୍କର ଅନେକ ଶିଷ୍ୟ ଥିଲେ, ସନ୍ନ୍ୟାସୀ ଶିଷ୍ୟମାନେ ଥିଲେ ମଧ୍ୟ, କିନ୍ତୁ ବିଶେଷ ଭାବରେ ତାଙ୍କର ରହିଛି ଭାରତବର୍ଷରେ 64 ମଠ ନିର୍ମାଣ କରିଥିଲେ ଭାରତବର୍ଷରେ, ଗୌଡ଼ିଆ ମଠଟା କୁହାଯାଏ 64 ମଠ, ଏବଂ ଭାରତ ବାହାରେ ମଧ୍ୟ ରେଙ୍ଗୁନରେ ଏବଂ ଇଂଲଣ୍ଡରେ ଆଉ ଦୁଇଟି ମଠ ତିଆରି କରିଥିଲେ, ମଠ ପ୍ରତିଷ୍ଠା କରିଥିଲେ, 66 ମଠ ତାଙ୍କର ଥିଲା। ଏବଂ ଇଂଲଣ୍ଡରେ ମଧ୍ୟ ଲଣ୍ଡନରେ ସବୁ ଯାଇଥିଲେ, ତାଙ୍କର ଶିଷ୍ୟମାନେ ବନ ମହାରାଜ ଇତ୍ୟାଦି ସବୁ ଯାଇଥିଲେ, ସେ ସବୁ କଥା ପ୍ରଚାର କରୁଥିଲେ। କିନ୍ତୁ ଆମେ ଯେ ଏତେ ଆଲୋଚନା କରିବା ନାହିଁ, କିନ୍ତୁ ସେମାନେ କେହି ସିଦ୍ଧିପ୍ରାପ୍ତ ହେଇପାରିନଥିଲେ। କିନ୍ତୁ ଆମର ଯେଉଁ ଈଶ୍ୱର ପ୍ରତିଷ୍ଠାତା ଅଛନ୍ତି ପ୍ରଭୁପାଦ ମହାରାଜ, ଯେତେବେଳେ ଯାଇଥିଲେ ସେତେବେଳେ ତାଙ୍କ ବୟସ ହେଇଥିଲା 1922 ତାଙ୍କୁ ସବୁ ଦେଖା ହେଇଥିଲା, 1922। ସେତେବେଳେ ସେ କାଲକାଟାରେ ରହୁଥିଲେ, ଗୋଲଡ଼ ଡଙ୍ଗା ତାଙ୍କ ଆଶ୍ରମ ରହିଛି, ପ୍ରଭୁପାଦ ଜଣେ ବନ୍ଧୁ ଥିଲେ ମଲ୍ଲିକ ବୋଲି, ତାଙ୍କୁ ସେ ତାଙ୍କୁ ନେଇଥିଲେ, ସାଧୁ ଆସୁଛନ୍ତି ତାଙ୍କୁ ଦେଖା କରିବା ପାଇଁକି ତାଙ୍କୁ ନେଇଥିଲେ। ପ୍ରଭୁପାଦଙ୍କ ସମୟ ପ୍ରଭୁପାଦଙ୍କ ସେ ସମୟରେ ସାଧୁମାନଙ୍କର ବିଶ୍ୱାସ ନଥିଲା, ତାଙ୍କୁ ବହୁତ ପ୍ରକାର ଛଳନା, ସାଧୁ ବର୍ତ୍ତମାନ ଯୁଗ ମଧ୍ୟ ଦେଖୁଛି କେତେ ପ୍ରକାର ସାଧୁ ରହିଛନ୍ତି। ତେଣୁ ଯାହା ହଉ, କିନ୍ତୁ ଯେତେବେଳେ ଦେଖିଲେ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କୁ, ସେ ତାଙ୍କୁ କହିଲେ, ତମେ ସବୁ ପାଠ ପଢୁଛ, ଇଂରାଜୀ ପାଠ ପଢୁଛ, ତମେ ଯାଇକି ଘୋରବାଣୀ ପ୍ରଚାର କରୁନା, ବିଶେଷ ଭାବରେ ମାଛ ଜଗତରେ। ତେଣୁ ପ୍ରଭୁପାଦ ମହାରାଜଙ୍କୁ କହିଲେ ଯେ ଆମେ ପରାଧୀନ ରହିଛେ, ଆମେ ଆମର କଥା କିଏ ଶୁଣିବ, ଆମେ ବ୍ରିଟିଶ ଅଧୀନରେ ରହିଛେ, ଆମ କଥା କିଏ ଶୁଣିବ? ତେଣୁ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର କହିଲେ ଯେ ଭଗବାନ ବାଣୀ ଏତେ ଗୁରୁତ୍ୱପୂର୍ଣ୍ଣ ଯେ ସେ କୌଣସି ରାଜନୈତିକ ପରିସ୍ଥିତି ଉପରେ ନିର୍ଭର କରେ ନାହିଁ। ଏ କଥା ଶୁଣିକରି ତାଙ୍କ ପ୍ରତି ବିଶ୍ୱାସ ଆସିଲା, ସାଧୁଙ୍କ ପ୍ରତି ବିଶ୍ୱାସ ଆସିଲା, ଏବଂ ତାଙ୍କୁ ଗୁରୁ ରୂପରେ ଗ୍ରହଣ କଲେ 1922। ତାହାପରେ 1933 ସେ ତାଙ୍କର ଆହ୍ଲାବାଦରେ ତାଙ୍କର ଥିଲା ଫାର୍ମାସିଟିକାଲ କରିଥିଲେ, ସେଇଠି ପୁଣି ତାଙ୍କ ସହ ଦେଖା ହେଇଛି, ତାପରେ ସେ ଦୀକ୍ଷା ଗ୍ରହଣ କରିଛନ୍ତି। ଏଭଳି ଭାବ କଥା ଆଜିର ଦିବସରେ 1937 ଆଜି ଦିବସରେ ତାଙ୍କର ପ୍ରକଟ ହେଇଥିଲା, ଏବଂ ତାଙ୍କର ଯେଉଁ ଇଚ୍ଛା ଥିଲା ଭଗବାନ କଥାକୁ ପ୍ରଚାର କରିବା ପାଇଁ, ପ୍ରଭୁପାଦ ମହାରାଜ ତାଙ୍କର ଇଚ୍ଛାକୁ ସଫଳ କରିଥିଲେ, ସାରା ପୃଥିବୀରେ ଏହି କଥାକୁ ପ୍ରଚାର କରାଗଲା। ତେଣୁ ବିଶେଷ ଭାବରେ ପ୍ରଭୁପାଦ ମହାରାଜ ପ୍ରଚାର କଲେ, ସେ ମଧ୍ୟ ତାଙ୍କ ମଧ୍ୟ ଅନେକ ଶିଷ୍ୟ ରହିଛନ୍ତି। ଆମର ଏଠି ବର୍ଣ୍ଣନା କରାଯାଉଛି ଆଜିର ବର୍ତ୍ତମାନ ସମୟରେ ତାଙ୍କ ପାଖାପାଖି 500,000 ଉର୍ଦ୍ଧ କୃଷ୍ଣ ମାନେ କୀର୍ତ୍ତନ ଭକ୍ତ ସବୁ ରହିଛନ୍ତି ପୃଥିବୀରେ। ତେଣୁ ପ୍ରଭୁପାଦ ମହାରାଜ ମଧ୍ୟ ସେଇଭଳି ଭାବରେ କଥା ପ୍ରଚାର କରିବା ପାଇଁ ସମସ୍ତେ ପଠାଇଲେ, ଗୋଟେ ନୂତନ ବିବାହିତା ଯେଉଁ ଦମ୍ପତିକୁ ପଠାଇଥିଲେ, ଇଂଲଣ୍ଡ ପଠାଇଥିଲେ, ସେ କଥା ସବୁ ରହିଛି। ଏବଂ ଯେଉଁ ବିଜ୍ଞାନ ଭିତରେ ପ୍ରଚାର କରିବା ପାଇଁ ଆମର ଗୁରୁଦେବ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କୁ ତାଙ୍କୁ ପ୍ରେରଣ କରିଥିଲେ, ତେଣୁ ଭକ୍ତି ସିଦ୍ଧାନ୍ତ ଆମର ଭକ୍ତି ଭକ୍ତି ଶ୍ରୀ ଦାମୋଦର ସ୍ୱାମୀ ମହାରାଜ वैज्ञानिक मित्र प्रचार कर सकते हैं। प्रभुपाद मैंने तुम कह सारा पृथ्वी में तुम ये सब वैज्ञानिक मित्र कन्फरेन्स कर प्रचार कर तेणु से प्रचार करते हैं। शिष्य भक्ति सिद्धांत भक्ति दामोदर सिंह महाराज से वैज्ञानिक प्रचार करते शिष्य हूँ आत्मनिर्भर सिंह महाराज परंपर आसी कथा आज पृथ्वी आविर्भाव तिथि सारा पृथ्वी पालन करविर्भाव होता है उगांडा आफ्रिकार आम गोटे इस्कन लीडर रही नेट देखिए सर्च कले पाइए सीतुम पाइले या आमर गत काली गोटे आसला प्रधान महाराज देते ये आम आत्मनिर्भर महाराज मेसेज पठे कि कहीं आसलानी से आटाचमेंट आसलानी से चाहते मेसेजा को आज समस्त कहवापी कि आसलानी मुझे महाराज लिखी से किसी उत्तर देना जानको महाराज आज इंग्लैंड लंडन अच्छा महाराज निजे कहीटा ये कथा कहते हैं मेसेज भाया शुणा कहते हैं बर्न उगांडा आफ्रिका गुजराट अरिजिन गुजराट स्थान प्रकृत स्थान हो गुजराट किंतु से उगांडा जन्म होते आई जॉइंड इन इस्कॉन इन 1979 1979 मसीह इस्कॉन जगदे एट द एज ऑफ 22 इयर्स एट द भक्ति वेदांत मैनर इन इंग्लैंड भक्ति वेदांत मैनर जोटाक आम हरिशन से स्थान से प्रभुपाद महाराज देते भक्ति वेदांत मानर बर्तन रही लंडन में से सी 1979 मसीह जो इस्कॉन धारा जोगदे से बयस 22 वर्ष तेणु तांकर जना पड़ी डेट ऑफ बर्थ 57 से निजे राजस्थान लीडर ये अच्छे तेणु आई टू इनिशिएशन इन 1979 लंडन इंग्लैंड लंडन में 1979 मसीह से शिक्षा ग्रहण कले आई वाज टीचिंग इन यूके इन 1983 से 1983 मसीह पर्यंत लंडन में इंग्लैंड में प्रचार करते I moved to New Vrindavan in 1984 to 1989. New Vrindavan to Raiti, Siddhi Se, Chorasri Vananabe, Ekanti Varsha, Siddhi Raiti, Krishna Chaitana Prachar Kurukule. I came back to the UK and preached there. Tapare Se Puni, Ibrahim Kaisri, Siddhi Prachar Kale. I accepted the order of Sanyas from His Holiness Bhakti Sri Dhamma Sri Maharaj in 1993. Atmanandam Maharaj, से आम गुरु गुरुदेव बाकी दामोदर सिंह महाराज को सन्यास ग्रहण करते कृष्णेडेमिक एंड सैंटिफिक सर्विस प्रतिश्री दामोदर सिंह महाराज तापर ठूँ सी ये भाव में विभिन्न एकाडेमिक सर्कल वैज्ञानिक भित्र कृष्ण चेतन प्रचार कर 1996 onwards, I spent my time between UK and India. I was in China. आज जे आम विश्व आचार्य श्रीमद नारायण सिंह महाराज से गुरुदेव मन विश्व पूरण करने आम 2008 मसीह रामनवमी तिथि देखिए फाउंडेसन दे मंदिर गुरुदेव कल्पना थी मंदिर आम गत आसते महाराज से कहते बर्तमान जमी राम मंदिर निर्माण चल अयोध्या आमर मध्य निर्माण चलो आम कंपिटन हम देखा कार आगे कहते Also, since 2007, I started visiting and teaching in Singapore and Indonesia. जदि से महाराज देखकर पाइली नहीं अटाचमेंट जहाँ पाइली तेणु आम कथा विश्राम देवा आज पाद प्रार्थना करवा भागवत गुण श्लोक अच्छा साधृचुन्न है लोके पंथा क्षम अकुत भय सुशीला साधम जत्र नारायण परायण षष्ठ स्कंद प्रथम अध्याय रे ये कथा टी कौन सुखद गोस्वामी परीक्षित महाराज को ये पंथा हूँ ये भाव आम जो पंथार रही है पंथार महानता ये भाव रही सदृचिन्न है लोके पंथा क्षम अकुत भय ये जो पंथार आम रही कृष्ण चेतन पंथार एथेर कौन से भय ना अकुत भय एवं सब मंगल प्रदान कर पंथार नारायण परायण सर्वे समस्ते भगवान भक्त सुशीला साधव दत्र सब देखा ये भक्त मान सब देखा नारायण परायण तेनालीमु गाइड करेंगे गाइड करके आमको ये भगवान नाप सहाय करेंगे तेणु ये पथरे ये सब रही महाजन मान सब रही आमको बाट बते कमी जा भगवान जीवाप ना अपेक्षा कर तेनाली आम शरण गले आम चल भाव आम कथा भी विश्राम दवा जय सुषमान आत्मनिर्भर स्वयं गुरु महाराज की जय सुषमान वक्षुदान गुरु स्वयं गुरु महाराज की जय सुषमान देशी भक्ति वेदांत स्वयं श्री गोपाल महाराज की जय सुषमान भक्ति सिद्धांत सुष्टा गुरु महाराज की अनंत कोटि वैष्णव नंद की सर्वे गौर नंद की जय गोपमान
ज्ञानंजन शलाका चक्षुरुन्मीलितं येन तस्मै श्री गुरवे नमः नमो विष्णुपदाय कृष्णपृष्ठाय भूतले श्रीमते भक्तिस्वरूपकामिनी स्वामिनः नमो विष्णुपदाय।